ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯମୁନା ନଦୀର ପୁନରୁଦ୍ଧାର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ. ସଶସ୍ତ ବାହିନୀର ତ୍ୟାଗ ଓ ସମର୍ପଣ ଯୋଗୁଁ ଦେଶ ସୁରକ୍ଷିତ ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. 2028 ସୁଦ୍ଧା ପ୍ରତିରକ୍ଷା ଉପକରଣ ଉତ୍ପାଦନ 3,00,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା. ଦେଶର ଅର୍ଥନୈତିକ ବିକାଶରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ଅର୍ଥମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ. ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଯମୁନା ନଦୀର ସାମ୍ପ୍ରତିକ ସ୍ଥିତି, ପୁନରୁଦ୍ଧାର ଏବଂ ଭବିଷ୍ୟତ ଯୋଜନା ଉପରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି. ନଦୀକୁ ସଫେଇ କରିବା ପାଇଁ ସଂସ୍ଥାଭିତ୍ତିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛି. ଡ୍ରେନ୍ରେ ଜଳପ୍ରବାହ ଠିକ୍ ଭାବରେ ହେଉଛି କି ନାହିଁ ତଥା ନର୍ଦ୍ଦମା ବିଶୋଧନ ପ୍ଲାଣ୍ଟଗୁଡ଼ିକରେ ଉପଲବ୍ଧ ଜ୍ଞାନକୌଶଳର ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଏହି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ. ଏହି ବୈଠକରେ ଦିଲ୍ଲୀ ସାମଗ୍ରିକ ଜଳ ପରିଚାଳନା ପାଇଁ ସହରାଞ୍ଚଳ ନଦୀ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ସହ ଏହାକୁ ସିଟି ମାଷ୍ଟର ପ୍ଲାନ୍ ସହ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି. ନଦୀ କୂଳରେ ଛଟ୍ ପୂଜା ପର୍ବ ପାଳନ କରିବା ସମୟରେ ଦିଲ୍ଲୀବାସୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି. ଯେକୌଣସି ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଷ୍ଟ୍ରପତିଙ୍କୁ ସମୟସୀମା ଧାର୍ଯ୍ୟ କରିଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଚିନ୍ତା ପ୍ରକଟ କରିଛନ୍ତି. ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ବ୍ୟବସ୍ଥା ତା'ର ସୀମା ଏବଂ କ୍ଷମତା ଭିତରେ ରହି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି. ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତି ଭବନରେ ରାଜ୍ୟସଭାର ଷଷ୍ଠ ବ୍ୟାଚ୍ର ଇଣ୍ଟର୍ଣ୍ଣସମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧନଖଡ଼ କହିଛନ୍ତି, କ୍ଷମତା ପ୍ରୟୋଗ କରିବା ସମୟରେ ସମ୍ବେଦନଶୀଳତା ଅବଲମ୍ବନ କରିବା ଉଚିତ. ଯେତେବେଳେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ହୁଏ ସେତେବେଳେ ଏହା ସଂସଦ ପ୍ରତି ଉତ୍ତରଦାୟିତ୍ୱ ହୋଇଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି. ସେ କହିଛନ୍ତି, ବିଧାନସଭା, ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ଏହି 3ଟି ଅନୁଷ୍ଠାନର ବିକଶିତ ହେବାର ଆବଶ୍ୟକତା ଆସିଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସଶସ୍ତ ବାହିନୀର ତ୍ୟାଗ ଓ ସମର୍ପଣ ଯୋଗୁଁ ଦେଶ ସୁରକ୍ଷିତ ରହିଛି. ସିରୋହି ଜିଲ୍ଲାର ଆବୁ ରୋଡ୍ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟାଳୟରେ ଆଜି ସୁରକ୍ଷା ବାହିନୀ ସମ୍ପର୍କିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି. ସେ କହିଛନ୍ତି, ବରଫାବୃତ ଉପତ୍ୟକା ଏବଂ ଗରମ ମରୁଭୂମିରେ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷା ବାହିନୀ ନିଜ ଜୀବନକୁ ଉତ୍ସର୍ଗ କରନ୍ତି. ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ବ୍ୟତୀତ ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବାରେ ସବୁ ରାଜ୍ୟର ପୁଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି. ବିଶ୍ୱକୁ ବସୁଦେବ କୁଟୁମ୍ବକମ୍ର ବାର୍ତ୍ତା ଭାରତ ପ୍ରଥମେ ପ୍ରଦାନ କରିଥିଲା. ଯୋଗ ଓ ଆଧ୍ୟାତ୍ମିକତା ମାଧ୍ୟମରେ ମନ, ଶରୀର, ବୁଦ୍ଧି ଏବଂ ଆତ୍ମାକୁ ଏକାଠି କରି ପ୍ରଗତି ପଥରେ ଆଗେଇ ନେବାରେ ଭାରତର ପୁରୁଣା ପରମ୍ପରା ଏବେ ମଧ୍ୟ ଉଜ୍ଜୀବିତ ହୋଇ ରହିଛି ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁନ୍ 21 ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି. ଆମର ବୈଦିକ ପରମ୍ପରା ଏବଂ ଯୋଗର ଐତିହ୍ୟକୁ ଏହା ମାଧ୍ୟମରେ ସମଗ୍ର ବିଶ୍ୱକୁ ସମର୍ପଣ କରାଯାଇଛି. ବିଶ୍ୱର କୋଟି କୋଟି ଲୋକ ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାରେ ସାମିଲ ହୋଇ ନିଜ ଜୀବନ ଶୈଳୀକୁ ଅଧିକ ଉନ୍ନତ କରିପାରିଛନ୍ତି ବୋଲି ସେ କହିଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସରକାର ପ୍ରତିରକ୍ଷା ବଜେଟ୍ର 75% ଘରୋଇ କମ୍ପାନୀମାନଙ୍କଠାରୁ କିଣିବା ପାଇଁ ସଂରକ୍ଷିତ ରଖିଛନ୍ତି. ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରତିରକ୍ଷା ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଦେଶରେ 2014 ପ୍ରତିରକ୍ଷା ଉତ୍ପାଦନ 40,000 କୋଟି ଟଙ୍କା ଥିବାବେଳେ ଆଜି ତାହା 1,27,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି. ଆସନ୍ତା 2028 ସୁଦ୍ଧା ସରକାର 3,00,000 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।
हमारा लक्ष्य है भारत को एक ऐसा देश बनाना जो न केवल अपनी रक्षा जरूरतें खुद पूरी कर सके बल्कि दुनिया की जरूरतों को भी पूरा करने में पूरा सहयोग कर सके। मेक इन इंडिया फॉर द वर्ल्ड, इस विजन के साथ भी हम लोग काम कर रहे हैं। आज भारत का डिफेंस सेक्टर ग्लोबल सप्लाई चेन को रेजिलिएंट बनाने में बड़ी महत्वपूर्ण भूमिका निभाने के लिए तैयार है। और आज भारत का डिफेंस सेक्टर जहां सेल्फ रिलायंस के रास्ते पर आगे बढ़ रहा है, वहीं ग्लोबल सप्लाई चेन्स को भी रेजिलिएंट बनाने में बहुत ही महत्वपूर्ण भूमिका निभाने को तैयार है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରତିରକ୍ଷା କ୍ଷେତ୍ରର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି। ଭାରତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଏକ ପ୍ରତିରକ୍ଷା ଶିଳ୍ପ କମ୍ପ୍ଲେକ୍ସ ସୃଷ୍ଟି କରିବ, ଯାହା କେବଳ ଦେଶର ଆବଶ୍ୟକତା ପୂରଣ କରିବ ନାହିଁ ବରଂ ପ୍ରତିରକ୍ଷା ରପ୍ତାନୀର ସମ୍ଭାବନାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆ ଆୟକର ବିଲ୍ 2025 ଉପରେ ଲୋକସଭାର ସିଲେକ୍ଟ କମିଟିର ବୈଠକ ସଂସଦ ଭବନରେ ହୋଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ 31 ଜଣିଆ କମିଟି ଗଠନ କରାଯାଇଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ପ୍ରଥମ ଦିନରେ କମିଟି ତା'ର ରିପୋର୍ଟ ଦାଖଲ କରିବ। ଆୟକର ବିଲ୍ 2025ର ଉଦ୍ଦେଶ୍ୟ ହେଉଛି ଆୟକର ସଂକ୍ରାନ୍ତ ଆଇନକୁ ସୁଦୃଢ଼ ଓ ସଂଶୋଧନ କରିବା। ସଂସଦର ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ଏହି ବିଲ୍କୁ ଲୋକସଭାରେ ଆଗତ କରାଯାଇଥିଲା, ପରେ ଏହାକୁ ଲୋକସଭାର ସିଲେକ୍ଟ କମିଟିକୁ ପଠାଯାଇଥିଲା। ଭାରତର ଅର୍ଥନୈତିକ ବିକାଶରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଭୂମିକା ଏବଂ ଏହାର ବୈଷୟିକ ଉନ୍ନତିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଚ୍ଚ ପ୍ରଶଂସା କରିଛନ୍ତି। ଏସିଆର ସର୍ବପୁରାତନ ଷ୍ଟକ୍ ଏକ୍ସଚେଞ୍ଜ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଏସ୍ଇର 150ତମ ବାର୍ଷିକୀ ଅବସରରେ ଏକ ସମାରୋହକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ବିଏସ୍ଇ ଦୈନିକ 1,500 କୋଟି ଟଙ୍କାର କାରବାର କରିଥାଏ, ଯାହା ଅତ୍ୟାଧୁନିକ ଜ୍ଞାନକୌଶଳର ନିରନ୍ତର ସମନ୍ୱୟକୁ ପ୍ରତିଫଳିତ କରୁଛି। ବଜେଟ୍ରେ ସମାବେଶୀ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତ ଦୀର୍ଘମିଆଦୀ ରଣନୈତିକ ପୁଞ୍ଜିନିବେଶ ସହିତ ଏ କ୍ଷେତ୍ରରେ ରହିଥିବା ବୈଶ୍ୱିକ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ସଫଳତା ହାସଲ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବିଏସ୍ଇର ବଜାର ପୁଞ୍ଜି 400 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏହା ବିଶ୍ୱର ଶ୍ରେଷ୍ଠ ଷ୍ଟକ୍ ଏକ୍ସଚେଞ୍ଜରେ ପରିଣତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ ବଜାର ପୁଞ୍ଜିକରଣ ଆଧାରରେ ଶୀର୍ଷ ତାଲିକାଭୁକ୍ତ 150 କମ୍ପାନୀର ପ୍ରଦର୍ଶନ ଉପରେ ନଜର ରଖିବା ସଂକ୍ରାନ୍ତ ଏକ ନୂତନ ମାନକ ଇଣ୍ଡେକ୍ସକୁ ଶୁଭାରମ୍ଭ କରିଛନ୍ତି। ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ର ଆଜି ପୁଣିଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ କେନ୍ଦ୍ର ସରକାର 7 ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ମାଗିଛନ୍ତି। ୱାକଫ ଆଇନର ଧାରା 9 ଏବଂ 14 ଅନୁଯାୟୀ କେନ୍ଦ୍ରୀୟ ୱାକଫ ପରିଷଦ କିମ୍ବା ରାଜ୍ୟ ୱାକଫ ବୋର୍ଡରେ କୌଣସି ନିଯୁକ୍ତି ଦିଆଯିବ ନାହିଁ ବୋଲି ସେ କୋର୍ଟକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଜ୍ଞପ୍ତି ଜରିଆରେ ପଞ୍ଜୀକୃତ କିମ୍ବା ୱାକଫ ଭାବେ ଘୋଷଣା କରାଯାଇଥିବା ସମ୍ପତ୍ତି ସମେତ କୌଣସି ୱାକଫ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ ନାହିଁ ବୋଲି ସେ କୋର୍ଟକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ 3 ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆଜି ହୋଇଛି। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଘଟିଥିବା ହିଂସାତ୍ମକ ଘଟଣା ନେଇ ବିଜେପି ରାଜ୍ୟ ଶାଖା ସଭାପତି ତଥା କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଆଜି ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରଭାବିତ ଅଞ୍ଚଳର କିଛି ଲୋକ ମଧ୍ୟ ତାଙ୍କ ସହିତ ରାଜଭବନକୁ ଯାଇଥିଲେ। ହିଂସାପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀକୁ ମୁତୟନ କରିବାକୁ ସେ ତାଙ୍କର ସ୍ମାରକପତ୍ରରେ ଦାବି କରିଛନ୍ତି। ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଆସନ୍ତାକାଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଦେଶର ସମସ୍ତ ଏଏସ୍ଆଇ ସଂରକ୍ଷିତ ସ୍ମାରକୀରେ ପ୍ରବେଶ ଶୁଳ୍କ ଛାଡ଼ ଘୋଷଣା କରିଛି। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଏଏସ୍ଆଇର ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ସୁଯୋଗ ପ୍ରଦାନ କରିବ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯମୁନା ନଦୀର ପୁନରୁଦ୍ଧାର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ। ସଶସ୍ତ ବାହିନୀର ତ୍ୟାଗ ଓ ସମର୍ପଣ ଯୋଗୁଁ ଦେଶ ସୁରକ୍ଷିତ ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2029 ସୁଦ୍ଧା ପ୍ରତିରକ୍ଷା ଉପକରଣ ଉତ୍ପାଦନ 3 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା। ଦେଶର ଅର୍ଥନୈତିକ ବିକାଶରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ଅର୍ଥମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।